ହଁ, ମୁଁ ନିମାଇଚରଣ ଦାସ କହୁଛି ଅରବିନ୍ଦ ନଗରରୁ। ଆମର ଏଠି ମୁଖ୍ୟ ସମସ୍ୟା ହେଲା ରାସ୍ତାର ସମସ୍ୟା। ରାସ୍ତାରେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଆଉ ତା ସହିତ ଆମର ଏଠି ଅରବିନ୍ଦ ସ୍କୁଲ ଅଛି, ସ୍କୁଲର ପିଲାମାନେ ବି ବହୁତ ପଢିକିରି ଖଣ୍ଡିଆ ଖାବରା ହେଉଛନ୍ତି। ତେଣୁ ମୁଖ୍ୟ ସମସ୍ୟା ହେଲା ଆମର ରାସ୍ତା ଆଉ ଡ୍ରେନେଜର ସୁବିଧା। 19 ନମ୍ବର ୱାର୍ଡରୁ ସେଟା ଯାଉଛି।